ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଲକ୍ଷ୍ୟ ପୂରଣକୁ ସୁନିଶ୍ଚିତ କରିବା ଲାଗି କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପ୍ରୟାସ ଜାରି ରହିଛି, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନିଦିନିଆ ଗସ୍ତରେ ଯାଇ ନୂଆଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ କରିବେ ଆଲୋଚନା। ରାଜ୍ୟର 79ଟି ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ। ଜ୍ୱର ଲାଘବ ପାଇଁ ଶ୍ରୀଜୀଉଙ୍କୁ ଆଜି ଲାଗିହେବ ଫୁଲୁରୀ ତେଲ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 3 ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ଜାମ୍ମୁ କାଶ୍ମୀରରେ ରେକର୍ଡ ସଂଖ୍ୟକ ମତଦାନ ଶତ୍ରୁପକ୍ଷକୁ କଡ଼ା ଜବାବ ଦେଇଛି। ସେ କହିଛନ୍ତି, ଗତ 4 ଦଶନ୍ଧିରେ କାଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ ଓ ଗଣ୍ଡଗୋଳ ମଧ୍ୟରେ ନିର୍ବାଚନ ହେଉଥିଲା, ଯାହାକୁ ଶତ୍ରୁଦେଶ ଆନ୍ତର୍ଜାତିକ ମଞ୍ଚରେ ଉପସ୍ଥାପନ କରୁଥିଲା, କିନ୍ତୁ ଚଳିତ ଥର ଶତ୍ରୁଶକ୍ତିମାନଙ୍କୁ କାଶ୍ମୀରର ଜନସାଧାରଣ ଉଚିତ ଜବାବ ଦେଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, 6 ଦଶନ୍ଧି ପରେ ଦେଶରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସମ୍ପନ୍ନ ସ୍ଥିର ସରକାର ଗଠିତ ହୋଇଛି ଏବଂ ଲୋକମାନେ ଏହା ଜାଣନ୍ତି ଯେ କେବଳ ଏହି ସରକାର ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିପାରିବ। ସେ କହିଛନ୍ତି, ସଂସଦର ଆଗାମୀ ଅଧିବେଶନରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ସେହି ବଜେଟ୍ ଦୀର୍ଘକାଳୀନ ନୀତି ଏବଂ ଭବିଷ୍ୟତର ଲକ୍ଷ୍ୟ ପୂରଣ ଦିଗରେ ଅତ୍ୟନ୍ତ ପ୍ରଭାବୀ ହେବ ଏବଂ ବିକାଶର ଗତି ବୃଦ୍ଧି ପାଇବ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶର ଅର୍ଥବ୍ୟବସ୍ଥା ସମ୍ପର୍କରେ କହିଛନ୍ତି, ଗତ 10 ବର୍ଷରେ ଭାରତ 11 ସ୍ଥାନରୁ 5ମ ସ୍ଥାନରେ ପହଞ୍ଚିବା ସହ ବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ମହାମାରୀ ଏବଂ ହିଂସା ଓ ସଂଘର୍ଷ ମଧ୍ୟରେ ଏହି ସ୍ଥାନ ହାସଲ କରିବାରେ ଭାରତ ସଫଳତା ପାଇଛି। ସେ କହିଛନ୍ତି, ଏବେର ସରକାର ଭାରତକୁ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ସରକାରଙ୍କ ସଂସ୍କାର ପ୍ରଦର୍ଶନ ଏବଂ ପରିବର୍ତ୍ତନ ବିଷୟରେ କହିଛନ୍ତି। ସେ କହିଛନ୍ତି, ନିବେଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ ଏବେ ଦେଶରେ ରିଫର୍ମ ପରଫର୍ମ ଏବଂ ଟ୍ରାନ୍ସଫର୍ମ ଉପରେ କାମ ଚାଲିଛି। ରାଷ୍ଟ୍ରପତି କହିଛନ୍ତି, ସରକାର ଲକ୍ଷ୍ୟପୂରଣ ସୁନିଶ୍ଚିତ କରିବା ଲାଗି ଯେପରି ସମସ୍ତଙ୍କ ପାଖରେ ଯୋଜନାର ଲାଭ ପହଞ୍ଚପାରିବ ସେଥିପାଇଁ ଚେଷ୍ଟା କରୁଛନ୍ତି। ଗାଁଗୁଡ଼ିକୁ ଯୋଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ 3.8 ଲକ୍ଷ କିଲୋମିଟର ଦୀର୍ଘ ସଡ଼କ ପଥ ନିର୍ମାଣ କରାଯାଇଛି। ଦେଶର ପୂର୍ବାଞ୍ଚଳରେ ଶାନ୍ତି ସ୍ଥାପନ ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏବଂ ଗତ 10 ବର୍ଷରେ ଅନେକଗୁଡ଼ିଏ ସମସ୍ୟାର ସମାଧାନ କରାଯାଇଛି। ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ନେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଦୋଷୀକୁ ଦଣ୍ଡ ଦେବା ଏବଂ ମାମଲାର ଯାଞ୍ଚ କରିବା ଲାଗି ସରକାର ପ୍ରତିବଦ୍ଧ ଅଟନ୍ତି। ସେ କହିଛନ୍ତି, ପରୀକ୍ଷାରେ ଏଭଳି ଅନିୟମିତତା ରୋକିବା ପାଇଁ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର 18 ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଜି ରାଜ୍ୟସଭା ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 3 ଦିନିଆ ଗସ୍ତରେ ଯାଇ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେତେକ ବିଭାଗର ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରି ଓଡ଼ିଶା ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଜ୍ୟର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ 2 ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ଏସ୍ସିବି ମେଡିକାଲର ବିଶ୍ୱସ୍ତରୀୟ ଏମ୍ସ ପ୍ଲସ୍ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଏସ୍ସିବିର 4 ନୂତନ କ୍ଲିନିକାଲ ବ୍ଲକର ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଜୁନ୍ ସୁଦ୍ଧା ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିର୍ମାଣ କାର୍ଯ୍ୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଗୃହ ନିର୍ମାଣ ସାମଗ୍ରୀ ଯୋଗାଣରେ ସମସ୍ୟା, ବିଦ୍ୟୁତ୍ କେବୁଲ୍ ବିଛାଇବା କାର୍ଯ୍ୟ, ଗ୍ରୀଡ୍ ପାୱାର ଷ୍ଟେସନ ନିର୍ମାଣ ଏବଂ ପାର୍କିଂ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରାଯିବା ନେଇ ପଦକ୍ଷେପ ନେବାକୁ ବୈଠକରେ ମତ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟଗତ କାରଣରୁ ବିଜେପିର ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡ଼ବାନୀଙ୍କୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବାରୁ ଆଜି ଶ୍ରୀ ଆଡ଼ବାନୀଙ୍କୁ ହସ୍କିଟାଲରୁ ଛାଡ଼ି ଦିଆଯାଇଛି। ବୟସାଧିକ କାରଣରୁ ଦେଖାଦେଇଥିବା ସ୍ୱାସ୍ଥ୍ୟ ସମସ୍ୟା ନେଇ ଶ୍ରୀ ଆଡ଼ବାନୀଙ୍କୁ ଗତକାଲି ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ 96 ବର୍ଷୀୟ ଆଡ଼ବାନୀଙ୍କ ଚିକିତ୍ସା କରୁଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ରାଜ୍ୟରେ ଥିବା 79 ମାଧ୍ୟମିକ ବିଦ୍ୟାଳୟକୁ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ହୋଇଛି। ଉନ୍ନୀତ ହୋଇଥିବା 79 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଭାଗ ଖୋଲିବ। ଚଳିତ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ କଳାହାଣ୍ଡିରେ 17 ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବା ବେଳେ ଗଞ୍ଜାମରେ 14, ସୁନ୍ଦରଗଡ଼ରେ 10, ବଲାଙ୍ଗୀରରେ 8, ଭଦ୍ରକରେ 4, କୋରାପୁଟରେ 6, କେନ୍ଦୁଝରରେ 5, ଝାରସୁଗୁଡ଼ାରେ 4, ସମ୍ଭଲପୁରରେ 3, ବୌଦ୍ଧ, ମାଲକାନଗିରି ଓ ନବରଙ୍ଗପୁରରେ 2 ଲେଖାଏଁ ଏବଂ ମୟୂରଭଞ୍ଜ ନୂଆପଡ଼ାରେ 1 ଲେଖାଏଁ ବିଦ୍ୟାଳୟ ରହିଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଦିନିକିଆ ରାୟଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ମାଗଣା ଚାଉଳ ସମେତ ଅନ୍ୟାନ୍ୟ ସୁବିଧା ପାଉଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ରାସନ କାର୍ଡ ରଦ୍ଦ କରିବା ଲାଗି ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି
ଜିଲ୍ଲାର ବସ୍ତୁସ୍ଥିତି ବାବଦରେ ଆଲୋଚନା କରୁ, କେତେ ଲୋକ ଚାଉଳ ପାଉଛନ୍ତି, ଫ୍ରି ଚାଉଳ ପାଉଛନ୍ତି, ଆଉ କେତେ ଲୋକ ଅନ୍ତର୍ଜାତୀୟ ଯୋଜନା ପାଉଛନ୍ତି, ଲିପ୍ଟିନ୍ କେମିତି ହେଉଛି, ଏସବୁ ବିଷୟରେ ଆଲୋଚନା କରୁ। ତ ଦେଖିଲି ଠିକ୍ ଭାବରେ ଚାଲିଛି, କିନ୍ତୁ ଇନ୍ଷ୍ଟ୍ରକ୍ସନ୍ ଦିଆଯାଇଛି ଯେଉଁ କିଛି ଫଲ୍ସ କାର୍ଡ଼ ଅଛି, ତା ରାଜ୍ୟରେ 50 ଲକ୍ଷ ପାଖାପାଖି ଫଲ୍ସ କାର୍ଡ଼ ଅଛି, ଜଣେ ଭୂତ କାର୍ଡ଼ କୁହାଯାଇଛି, ତାକୁ ଡିଟେକ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛି, ତାକୁ ତୁରନ୍ତ ଡିଟେକ୍ଟ କରିଦିଏ।
ପୁରୀ ଶ୍ରୀମନ୍ଦିରରେ ଅଣସର ଘରେ ଥିବା ଶ୍ରୀଜୀଉଙ୍କ ଜ୍ୱର ଉପଶମ ଲାଗି ଆଜି ଫୁଲୁରୀ ତେଲ ଲାଗି କରାଯିବ। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲକୁ ପାରମ୍ପରିକ ରୀତିରେ ପ୍ରସ୍ତୁତ କରିବା ଲାଗି 1 ବର୍ଷରୁ ଅଧିକ ସମୟ ଲାଗିଥାଏ। ଅଣସରର 5ମ ଦିନରେ ଏହି ତେଲକୁ ପତି ମହାପାତ୍ର ଓ ଦୈତାପତି ସେବକମାନେ ଶ୍ରୀଜୀଉମାନଙ୍କୁ ମର୍ଦ୍ଦନ କରିଥାନ୍ତି। ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଅସୁସ୍ଥ ବାଘୁଣୀ ସାରାର ମୃତ୍ୟୁ ଘଟିଛି। 18 ବର୍ଷୀୟ ସାରା ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିହିତ ହେଉଥିଲା। ଗତ କିଛିଦିନ ହେବ ସେ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା। ପ୍ରାଣୀ ଉଦ୍ୟାନରେ ଚିକିତ୍ସକ ଦଳ ଅସୁସ୍ଥ ସାରାର ଚିକିତ୍ସା କରୁଥିଲେ। 2006 ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ସାରାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ସାରାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା 26 ହ୍ରାସ ପାଇଛି। ରାଜ୍ୟରେ ଥିବା ଯୁକ୍ତ 3 କଳା, ବିଜ୍ଞାନ, ବାଣିଜ୍ୟ, ଶାସ୍ତ୍ରୀ, ସେଲ୍ଫ ଫାଇନାନ୍ସିଂ ଓ ଆଇନ ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ 1,78,976 ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ସୂଚନା ଅନୁଯାୟୀ ଯୁକ୍ତ 3 କଳାରେ 1,09,854 ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଚୟନ ହୋଇଥିବାବେଳେ ବିଜ୍ଞାନରେ 45,614, ବାଣିଜ୍ୟରେ 17,156, ଶାସ୍ତ୍ରୀରେ 3,574, ସେଲ୍ ଫାଇନାନ୍ସିଂରେ 2,626 ଏବଂ ଆଇନ ପାଠ୍ୟକ୍ରମରେ 152 ଜଣ ନାମ ଲେଖାଇବାକୁ ଚୟନ ହୋଇଛନ୍ତି। ଆଜି ଅପରାହ୍ନ ସୁଦ୍ଧା ଯୁକ୍ତ 3 କଳାରେ 5,146 ଜଣ ନାମ ଲେଖାଇଥିବାବେଳେ ବିଜ୍ଞାନରେ 1,061, ବାଣିଜ୍ୟରେ 926, ସେଲ୍ ଫାଇନାନ୍ସିଂରେ 76, ଶାସ୍ତ୍ରୀରେ 261 ଜଣ ନାମ ଲେଖାଇଛନ୍ତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ରେ 110 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଲକ୍ଷ୍ୟ ପୂରଣକୁ ସୁନିଶ୍ଚିତ କରିବା ଲାଗି କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପ୍ରୟାସ ଜାରି ରହିଛି, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନିଦିନିଆ ଗସ୍ତରେ ଯାଇ ନୂଆଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ କରିବେ ଆଲୋଚନା। ରାଜ୍ୟର 79ଟି ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ। ଜ୍ୱର ଲାଘବ ପାଇଁ ଶ୍ରୀଜୀଉଙ୍କୁ ଆଜି ଲାଗିହେବ ଫୁଲୁରୀ ତେଲ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ତିନିଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।